ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବିତ ଯୀଶୁ ଜୀବିତ, ମୋ ଅନ୍ତରେ ଯୀଶୁ ଜୀବିତ, ସଙ୍କଟରେ ସଦା ସହାୟ ଯୀଶୁ ସଦା ଜୀବିତ। ତାଙ୍କ ଆଜ୍ଞାରେ ସାଗର ବିଭକ୍ତ ହେଲା, ଜିରିହ ପ୍ରାଚୀର ଭଗ୍ନ ହେଲା। ତାଙ୍କ ଆଜ୍ଞାରେ ଅନ୍ଧ ଦୃଷ୍ଟି ପାଇଲା, ତାଙ୍କ ପରସରେ କୁଷ୍ଠି ଶୁଚି ହୋଇଲା। ତୁମକୁ ନ ଛାଡ଼ି ପଛେ ଚାଲିବି, କହିଛ ମୁଁ ନିତ୍ୟ ସମ୍ଭାଳିବି। ମୃତ୍ୟୁ ପରେ ମୋତେ ସ୍ୱର୍ଗରେ ଗ୍ରାହ୍ୟ କର ପ୍ରଭୁ ନିଜ ଗୃହରେ।
ଜୀବିତ ଯୀଶୁ ଜୀବିତ, ମୋ ଅନ୍ତରେ ଯୀଶୁ ଜୀବିତ, ସଙ୍କଟରେ ସଦା ସହାୟ ଯୀଶୁ ସଦା ଜୀବିତ।
প্রিয় শ্রোতা বন্ধু, আজ শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়ে আজ এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আভু যীশু নিশ্চিত ভাবে আপনার সমস্যা সমাধান করবে, মাত্র সে চাহিদা আপনার দৃঢ় বিশ্বাস। তাহলে আসন্তু আজি মধ্য আমি প্রভুঙ্কর বাক্য মধ্য দিয়ে তাহার স্বর শুণবা নিমন্তে চেষ্টা করা, আই বাক্য অনুযায়ী জীবনযাপন করা, নিজ জীবন এক দৃঢ় পদক্ষেপ নেওয়া, তাহলে এই কার্যক্রম শুণবা আমার জীবন পক্ষে সার্থক হয়ে পার। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ତୁମର ଅନୁଗ୍ରହ ପାଇଁ। ହଁ ପ୍ରଭୁ, ତୁମର ଅନୁଗ୍ରହ ଲାଗି ଆଜି ଆମମାନେ ଜଗତ ମଧ୍ୟରେ ବଞ୍ଚି ରହିବା ପାଇଁ ସୁଯୋଗ ପାଇପାରିଛୁ। ତେଣୁକରି ପ୍ରଭୁ, ସେହି ଭରସାରେ, ସେହି ବିଶ୍ୱାସରେ ଆମେ ଏହି ସମୟରେ ତୁମ ନିକଟକୁ ଆସୁଅଛୁ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ। ତୁମରି ଶାନ୍ତି, ତୁମର ଆନନ୍ଦ, ତୁମର ଆଶୀର୍ବାଦରେ ଆମମାନଙ୍କୁ ପରିପୂର୍ଣ୍ଣ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କର ମନମାଂଛା ତୁମେ ପୂର୍ଣ୍ଣ କରି ପ୍ରତ୍ୟେକଙ୍କୁ ତୁମେ ବିଶ୍ୱାସରେ ବଢ଼ାଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଆଇବ ପୁସ୍ତକର ପ୍ରଥମ ପର୍ବର ଛଅ ପଦରୁ ଆରମ୍ଭ କରି ବାଇଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଯେପରି ମୁଁ ପୂର୍ବରୁ କହିସାରିଛି ଯେ ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ସ୍ୱର୍ଗରେ ଓ ପୃଥିବୀରେ ନାଟକ, ତାହା ହିଁ ଆଜି ମଧ୍ୟ ଆମେ ଏହି ଅଂଶରେ ଲକ୍ଷ୍ୟ କରିବାକୁ ଯିବା। ବର୍ତ୍ତମାନ ଆମେ ସ୍ୱର୍ଗରେ ଏକ ନାଟକର ଦୃଶ୍ୟ ଲକ୍ଷ୍ୟ କରିବାକୁ ଯିବା। ଆୟୁବ ପ୍ରଥମ ପର୍ବର ଛଅ ପଦରେ ଲେଖା ଅଛି, ଦିନକରେ ପରମେଶ୍ୱରଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ ଶୟତାନ ହିଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ହେଲା। ଦେଖନ୍ତୁ, ବର୍ତ୍ତମାନ ଏହା ହେଉଛି ସେହି ସ୍ୱର୍ଗର ଏକ ଦୃଶ୍ୟ। ଈଶ୍ୱରଙ୍କ ସନ୍ତାନଗଣ ତାହାଙ୍କ ସମ୍ମୁଖରେ ଆସି ଉପସ୍ଥିତ ହେଉଛନ୍ତି। ତେବେ ମୁଁ ସେମାନଙ୍କ ବିଷୟରେ ବିଶେଷ କିଛି ଜାଣେ ନାହିଁ। ମୁଁ ଭାବେ ଯେ ସେମାନେ ଅସଂଖ୍ୟ ଅଟନ୍ତି, ଏପରିକି ସମୁଦ୍ରର ବାଲୁକାତୁଲ୍ୟ ଅସଂଖ୍ୟ ଅଟନ୍ତି, ଯାହାର ଅର୍ଥ ଆପଣ ଓ ମୁଁ ସେମାନଙ୍କର ଗଣନା କରିପାରିବା ନାହିଁ। ସେମାନେ ମନୁଷ୍ୟ ନୁହନ୍ତି, ସେମାନେ ଆମ୍ଭମାନଙ୍କ ଜାତିର ମଧ୍ୟ ନୁହନ୍ତି, ତଥାପି ସେମାନେ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ଓ ଈଶ୍ୱରଙ୍କ ନିକଟରେ ଉତ୍ତରଦାୟୀ। ସେମାନେ ନିୟମିତ ଭାବେ ଈଶ୍ୱରଙ୍କ ନିକଟକୁ ବିବରଣୀ ଦେବାକୁ ଆସନ୍ତି। ମାତ୍ର ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଶୈତାନ ମଧ୍ୟ ସେମାନଙ୍କ ମଧ୍ୟରେ ଆସି ଉପସ୍ଥିତ ହେଲା, କାରଣ ଶୈତାନକୁ ମଧ୍ୟ ସ୍ୱାଧୀନତା ଦିଆଯାଇଅଛି। ଦେଖନ୍ତୁ ପ୍ରଥମ ପର୍ବର ସାତ ପଦରେ ଲେଖା ଅଛି, ଏଥିରେ ସଦାପ୍ରଭୁ ଶୈତାନଙ୍କୁ କହିଲେ, ତୁମେ କେଉଁଠାରୁ ଆସିଲ? ତାହେଲେ ଶୈତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ପୃଥିବୀରେ ଏଣେ ତେଣେ ଭ୍ରମଣ ଓ ତହି ମଧ୍ୟରେ ଗମନାଗମନ କରି ଆସିଲି। ତେବେ ଶୈତାନ ମଧ୍ୟ ଏକ ବିବରଣୀ ପ୍ରସ୍ତୁତ କରେ, ତାହିଁ ହେଉଛି ଏକ ଆଶ୍ଚର୍ଯ୍ୟର ବିଷୟ। ଆପଣ କ'ଣ ଭାବନ୍ତି ଯେ ସେ ନରକରୁ ଆସିଅଛି? ନୁହେଁ, ସେ ନରକରୁ ଆସି ନାହିଁ। ପ୍ରିୟ ବନ୍ଧୁ, ସେହି ନରକ ଏପର୍ଯ୍ୟନ୍ତ ଖୋଲି ନାହିଁ। ଆଜି କେହି ସେହି ନରକରେ ନାହାନ୍ତି। ଯେପର୍ଯ୍ୟନ୍ତ ସେହି ଏକ ହଜାର ବର୍ଷର ଶାନ୍ତି ରାଜ୍ୟ ଏହି ପୃଥିବୀ ଉପରେ ପ୍ରତିଷ୍ଠିତ ହୋଇନାହିଁ, ସେପର୍ଯ୍ୟନ୍ତ ଏହି ନରକ ଖୋଲାଯିବ ନାହିଁ। ନରକ ଏକ ସ୍ଥାନ ଯାହାକି ଶୈତାନ ନିମନ୍ତେ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ ହୋଇ ରହିଅଛି, ମାତ୍ର ସେମାନେ ଏପର୍ଯ୍ୟନ୍ତ ସେଠାରେ ନାହାନ୍ତି। ଘଟଣାଟି ହେଉଛି ଯେ ଆପଣଙ୍କର ଓ ମୋର ଏହି ଜଗତରେ ଯେପରି ସ୍ୱାଧୀନତା ଅଛି, ଶୈତାନର ମଧ୍ୟ ସେହିପରି ଓ ତାହାଠାରୁ ଅଧିକ ସ୍ୱାଧୀନତା ଅଛି। ଏହି ଜଗତ ଶୈତାନର ରାଜ୍ୟ, ସେ ନରକରେ ନାହିଁ। ସେ କହେ ଯେ ସେ ଏହି ପୃଥିବୀ ଉପରେ ଏଣେ ତେଣେ ଯାତାୟତ କରି ଆସୁଅଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ସମସ୍ତ ଦିଗରେ ଭ୍ରମଣ କରି ଆସୁଅଛି। ଜାଣି ରଖନ୍ତୁ, ପବିତ୍ର ଧର୍ମଶାସ୍ତ୍ର ତାହା ବିଷୟ ନେଇ ଏହିପରି କହେ, ଯାହାକି ଦ୍ୱିତୀୟ କରିନ୍ଥିୟ ଚାରି ପର୍ବର ଚାରିପଦରେ ଲେଖା ଅଛି, ସେ ହେଉଛି ଏହି ଜଗତର ଜଗତପତି। ଓ ଏଫିସିଓ ଦୁଇ ପର୍ବର ଦୁଇ ପଦ ପ୍ରକାଶ କରେ, ସେ ହେଉଛି ଆକାଶମଣ୍ଡଳ ରାଜ୍ୟର ଅଧିପତି। ତେଣୁ ଆମେ ଜାଣୁ ଯେ ବର୍ତ୍ତମାନ ଏହି ଜଗତ ଉପରେ ତାହାର ଅଧିକାର ଓ ସ୍ୱାଧୀନତା ରହିଅଛି। ପିତର ଏହିପରି କହନ୍ତି, ଯାହାକି ପ୍ରଥମ ପିତର ପାଞ୍ଚ ପର୍ବର ଆଠ ପଦରେ ଲେଖା ଅଛି, ସଚେତନ ହୋଇ ଜାଗ୍ରତ ରୁହ, ତୁମମାନଙ୍କ ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ମୋର ପ୍ରିୟ ବନ୍ଧୁ, ଏହା ହେଉଛି ଏକ ସତର୍କବାଣୀ ଓ ଏହା ହିଁ ଆମେ ଏହି ଆଇବ ପୁସ୍ତକରେ ଲକ୍ଷ୍ୟ କରୁଅଛୁ। ଏହା ହିଁ ଆଇବ ପୁସ୍ତକ ପ୍ରକାଶ କରେ। ଶୈତାନ ନିଜେ ମଧ୍ୟ କହେ ଯେ ଏହି ଜଗତରେ ଏଣେ ତେଣେ ଭ୍ରମଣ କରିବା ନିମନ୍ତେ ତାହାର ସ୍ୱାଧୀନତା ରହିଅଛି। ଆପଣଙ୍କର ମନେଥିବ, ଯେତେବେଳେ ଶୈତାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପରୀକ୍ଷା କଲା, ସେ ତାହାଙ୍କୁ ଏହି ଜଗତର ସମୁଦାୟ ରାଜ୍ୟ ପ୍ରଦାନ କରିବ ବୋଲି କହିଲା। କିନ୍ତୁ ପ୍ରଭୁ ଯୀଶୁ କେବେ କହିନଥିଲେ ସେହି ସମସ୍ତ ଦେବାକୁ ତୁମର ଅଧିକାର ନାହିଁ ବୋଲି, ମାତ୍ର ସେ କେବଳ ତାହା ଗ୍ରହଣ କରିବେ ନାହିଁ ବୋଲି କହିଲେ। ପ୍ରକୃତରେ ସେହି ସମସ୍ତ ରାଜ୍ୟ ଶୈତାନ ନିମନ୍ତେ ସହଜ ସାଧ୍ୟ ଥିଲା ଓ ସେ ସେହି ପ୍ରକାର ଅଧିକାର ମଧ୍ୟ ପ୍ରାପ୍ତ ହୋଇଥିଲା, ସେହି ପ୍ରକାର ଅଧିକାର ମଧ୍ୟ ତାହାର ଅଛି। ଆଜି ଯେତେବେଳେ ଆପଣ ଏହି ଜଗତ ପ୍ରତି ଦୃଷ୍ଟି କରନ୍ତି, ଏହା ଶୈତାନର ରାଜୁତି ପରି ପରିଲକ୍ଷିତ ହୁଏ। ମାତ୍ର ଈଶ୍ୱର ଏହି ସମସ୍ତ ଉପରେ କର୍ତ୍ତୃତ୍ୱ କରିଥାନ୍ତି, କିନ୍ତୁ ସେ ଶୈତାନକୁ କିଛି ସମୟ ନିମନ୍ତେ ସ୍ୱାଧୀନତା ଦେଇଅଛନ୍ତି। ଆମ୍ଭମାନଙ୍କୁ କୁହାଯାଇଅଛି ଯେ ଆପଣ ଓ ମୁଁ ଆମେ ଏହି ଯେଉଁ ଜଗତରେ ବସବାସ କରୁଅଛୁ ଏହା ଶୈତାନ ଦ୍ୱାରା ନିୟନ୍ତ୍ରଣାଧୀନ। ସେ ନିଶ୍ଚିତ ଭାବେ ଜୟଯୁକ୍ତ ହେବ, ମାତ୍ର ଆପଣ ଓ ମୁଁ ଆମେ ସେହି ମେଷଶାବକଙ୍କ ରକ୍ତ ଦ୍ୱାରା ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଣଙ୍କ ରକ୍ତ ଦ୍ୱାରା ତାହା ଉପରେ ଜୟୀ ହୋଇପାରିବା। ପ୍ରଥମ ପର୍ବର 8 ପଦରେ ଲେଖା ଅଛି, ତୁ ସଦାପ୍ରଭୁ ଶୈତାନଙ୍କୁ କହିଲେ, ତୁମ୍ଭେ କି ଆମ୍ଭ ଦାସ ଆଇବ ପ୍ରତି ମନ ଦେଇଅଛ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର ଭୟକାରୀ ଓ କୁକ୍ରିୟା ତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ। ଈଶ୍ୱର ଆଇବଙ୍କ ସପକ୍ଷରେ ଏକ ଉତ୍ତମ ମନ୍ତବ୍ୟ ପ୍ରଦାନ କରନ୍ତି। ସେ କହନ୍ତି, ଆଇବ ଜଣେ ଅନାଦାୟ ବ୍ୟକ୍ତି, ଯାହା ଜଣାଯାଏ ଶୈତାନ ଆଇବଙ୍କୁ ଧରିବା ନିମନ୍ତେ ଚେଷ୍ଟା କରି ଆସୁଅଛି, କାରଣ ଶୈତାନର ପରବର୍ତ୍ତୀ ଉକ୍ତିରୁ ଏହା ଜଣାଯାଏ। ତେବେ ଦେଖନ୍ତୁ 9 ଓ 10 ପଦରେ ଲେଖା ଅଛି, ତେବେ ଶୈତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ଆଇବ କ'ଣ ଅକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି? ତୁମେ କ'ଣ ତାହାର ଚତୁର୍ଦ୍ଦିଗରେ ପୁଣି ତାହାର ଗୃହର ଓ ତାହାର ସର୍ବସ୍ୱର ଚତୁର୍ଦ୍ଦିଗରେ ବାଡ଼ ଦେଇନାହ? ତୁମେ ତାହାର ହସ୍ତକୃତ କାର୍ଯ୍ୟରେ ଆଶୀର୍ବାଦ ଦେଇଅଛ ଓ ଦେଶରେ ତାହାର ସମ୍ପତ୍ତି ବୃଦ୍ଧି ପାଇଅଛି। ପ୍ରକୃତରେ ଶୈତାନ ଆଇବଙ୍କୁ ଧରିବା ନିମନ୍ତେ ଚେଷ୍ଟା ଚଳାଇ ଆସୁଥିଲା, ମାତ୍ର ସେ ଜାଣିବାକୁ ପାରିଲା ଯେ ସେ ଆଇବଙ୍କୁ ତାହାର କରାୟତ କରିପାରିବ ନାହିଁ, ଯେହେତୁ ତାହାର ଚତୁଃପାର୍ଶ୍ୱରେ ଏକ ବାଡ଼ ଦିଆଯାଇଅଛି। ସେ ଈଶ୍ୱରଙ୍କୁ କହେ, ତୁମ୍ଭେ ତାହାର ଚତୁଃପାର୍ଶ୍ୱରେ ବାଡ଼ ଦେଇଅଛ ଓ ମୁଁ ତାହାକୁ ସ୍ପର୍ଶ କରିପାରିବି ନାହିଁ। ମୁଁ ବିଶ୍ୱାସ କରେ ଯେ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଚତୁଃପାର୍ଶ୍ୱରେ ବାଡ଼ ଦିଆଯାଇଅଛି, ଓ ମୁଁ ଭାବେ ନାହିଁ ଯେ ଶୈତାନ କୌଣସି ଖ୍ରୀଷ୍ଟ ବିଶ୍ୱାସୀକୁ ସ୍ପର୍ଶ କରିପାରିବ ଯଦି ଈଶ୍ୱର ଏହା ଘଟିବା ନିମନ୍ତେ ଅନୁମତି ନ ଦିଅନ୍ତି। ଯଦି ଈଶ୍ୱର ଏହା ଘଟିବା ନିମନ୍ତେ ଅନୁମତି ଦିଅନ୍ତି, ତାହେଲେ ଏହା ଈଶ୍ୱରଙ୍କ ଅଭିମତ ସାଧନ ନିମନ୍ତେ ହିଁ ଘଟିବ। ତାହା ହିଁ ଏହି ପୁସ୍ତକ ଆମମାନଙ୍କୁ ଶିକ୍ଷା ଦିଏ। 11 ପଦରେ ଲେଖା ଅଛି, ମାତ୍ର ଏବେ ଆପଣା ହସ୍ତ ବିସ୍ତାର କରି ତାହାର ସର୍ବସ୍ୱ ସ୍ପର୍ଶ କର, ତହିଁରେ ସେ ତୁମକୁ ତୁମ୍ଭ ମୁଖ ଆଗରେ ପରିତ୍ୟାଗ କରିବ। ବର୍ତ୍ତମାନ ଶୈତାନ ଆଇବଙ୍କ ଉପରେ ଏହି କଳଙ୍କ ଲଗାଏ। ମୁଁ ଭାବୁଛି ସେ ମନୁଷ୍ୟ ଜାତିକୁ ତୁଚ୍ଛ କରେ। ସେ କହେ ଯେ ଆମେ କେବଳ ସମୟର ଦାସ, ଆଉ ତାହା ହେଉଛି ଯେ ଯଦି ଈଶ୍ୱର ସେହି ବାଡ଼ ଭାଙ୍ଗି ଦିଅନ୍ତି ଓ ଆମମାନଙ୍କଠାରୁ ସମସ୍ତ ବିଷୟ କାଢ଼ି ନିଅନ୍ତି, ତାହେଲେ ଆମେ ତାହାଙ୍କୁ ସାପ ଦେବା ବା ତାହାଙ୍କର ନିନ୍ଦା କରିବା। ମନେ ରଖନ୍ତୁ, ଅନେକ ଲୋକ ଏହି ଜଗତରେ ଅଛନ୍ତି ଯେଉଁମାନେ କି ଈଶ୍ୱରଙ୍କୁ ସାପ ଦିଅନ୍ତି, ଈଶ୍ୱରଙ୍କର ବଚସା କରନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ। ସେମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ଈଶ୍ୱରଙ୍କୁ ସାପ ଦିଅନ୍ତି, କାରଣ ସେମାନେ ଠିକ୍ ଭାବରେ ଈଶ୍ୱରଙ୍କ ସହିତ ସଂଯୁକ୍ତ ହୋଇନଥାନ୍ତି କିମ୍ବା ସମ୍ପର୍କ ସ୍ଥାପନ କରିନଥାନ୍ତି। ତେଣୁକରି ସେମାନେ କୌଣସି ପ୍ରକାର ଅପ୍ରୀତିକର ବା ଅସୁବିଧାର ସମ୍ମୁଖୀନ ହେଲେ ଈଶ୍ୱରଙ୍କୁ ସାପ ଦିଅନ୍ତି ଓ ତାହାଙ୍କୁ ଅସ୍ୱୀକାର କରନ୍ତି। କିନ୍ତୁ ଏହି ଆଇବଙ୍କ ପ୍ରତି ଟିକେ ଲକ୍ଷ୍ୟ କରନ୍ତୁ, ଏହି ବ୍ୟକ୍ତିଙ୍କ ଚତୁଃପାର୍ଶ୍ୱରେ ଏକ ବାଡ଼ ରହିଥିଲା। ଯେତେବେଳେ ଶୈତାନ ତାହାଙ୍କୁ ସ୍ପର୍ଶ କରିପାରିଲା ନାହିଁ, ସେ କହିଲା, ମୁଁ ଏହାର ପାଖକୁ ଯିବାକୁ ଚାହେଁ। ଶୈତାନ ମନୁଷ୍ୟ ଜାତିକୁ ତୁଚ୍ଛ ଜ୍ଞାନ କରେ। ଆଜି କାହିଁକି ଲୋକମାନେ ଶୈତାନର ସେବା କରିବାକୁ ଚାହାନ୍ତି? ମୁଁ ଯେତୁରୁ ଜାଣେ ଯେ ସେ ମନୁଷ୍ୟ ଜାତିକୁ ତୁଚ୍ଛ ବା ଘୃଣା କରିବାରୁ ମନୁଷ୍ୟ ତାହାର ପ୍ରିୟ ପାତ୍ର ହେବାକୁ ଚାହେଁ। କିନ୍ତୁ ଈଶ୍ୱର ଆମକୁ ପ୍ରେମ କରନ୍ତି ଓ ଆମମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରନ୍ତି। ସେ ସମସ୍ତ ଅବସ୍ଥାରେ ଆମମାନଙ୍କ ସହିତରେ ଥାଇ ଆମମାନଙ୍କୁ ଶକ୍ତି ଦିଅନ୍ତି ଓ ସାନ୍ତ୍ୱନା ପ୍ରଦାନ କରନ୍ତି। ଶୈତାନର କାର୍ଯ୍ୟ ହେଉଛି କେବଳ ବଧ ଓ ବିନାଶ କରିବା, ମାତ୍ର ଈଶ୍ୱରଙ୍କର କାର୍ଯ୍ୟ ହେଉଛି ସୁରକ୍ଷା କରିବା ଓ ଉଦ୍ଧାର କରିବା। ତେଣୁ ଆମେ ଆମ ଜୀବନର କୌଣସି ପରିସ୍ଥିତିରେ ଈଶ୍ୱରଙ୍କୁ ସାପ ଦେବା ବା ତାହାଙ୍କର ବଚସା କରି ତାହାଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରିବା ଉଚିତ ନୁହେଁ। ଶୈତାନ ଚାହେଁ ଆମମାନଙ୍କ ମନରେ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହ ପୂରାଇ ଆମମାନଙ୍କୁ ଈଶ୍ୱରଙ୍କଠାରୁ ଦୂରେଇ ନେବା ପାଇଁ ଓ ଈଶ୍ୱରଙ୍କ ଆଶୀର୍ବାଦ ତଥା ଅନୁଗ୍ରହରୁ ବଞ୍ଚିତ କରିବା ପାଇଁ। ମାତ୍ର ଈଶ୍ୱର ଚାହାନ୍ତି ଆମମାନଙ୍କୁ ସେହି ଶୟତାନର ଶକ୍ତି ଉପରେ ଜୟଯୁକ୍ତ କରାଇବା ପାଇଁ, ଯେପରି ସେହି ଶୟତାନ ଲଜ୍ଜିତ ହୁଏ ଓ ଈଶ୍ୱରଙ୍କ ଲୋକମାନଙ୍କ ନିକଟରେ ନତମସ୍ତକ ହୁଏ। ବାରପଦରେ ଲେଖା ଅଛି, ତୁମ ସଦାପ୍ରଭୁ ଶୟତାନଙ୍କୁ କହିଲେ, ଦେଖ, ତାହାର ସର୍ବସ୍ୱରେ ତୁମ୍ଭର କ୍ଷମତା ଅଛି, କେବଳ ତାହାରି ଉପରେ ତୁମ୍ଭେ ହସ୍ତ ନ ଦିଅ। ତହିଁରେ ଶୟତାନ ସଦାପ୍ରଭୁଙ୍କ ସାକ୍ଷାତରୁ ବାହାରିଗଲା। ଏଠାରେ ଆମେ ଏହି ଶିକ୍ଷା ପ୍ରାପ୍ତ ହେଉଛୁ ଯେ ବେଳେବେଳେ ଈଶ୍ୱର ଶୟତାନଙ୍କୁ ମଧ୍ୟ ଆମମାନଙ୍କ ନିକଟରୁ ଅନେକ ବିଷୟ ନେଇଯିବା ନିମନ୍ତେ ଅନୁମତି ଦିଅନ୍ତି, ଯେଉଁ ସମସ୍ତ ବିଷୟ ଉପରେ ଆମେ ନିର୍ଭର କରୁ ବା ଭରସା କରୁ। ମୁଁ ଜାଣେ ଯେ ଯେତେବେଳେ ଆମମାନଙ୍କଠାରୁ ଆମ୍ଭମାନଙ୍କର ଭରସା ବା ସୁରକ୍ଷାର କମ୍ବଳଟି ଚାଲିଯାଏ, ସେତେବେଳେ ଆମେ ଅସହାୟ ମନେ କରୁ ଓ ଭାଙ୍ଗି ପଡ଼ୁ ଓ ଏହି ଜଗତରେ ନିଜକୁ ଅସମର୍ଥ ବୋଲି ମନେ କରିବା ସଙ୍ଗେ ସଙ୍ଗେ ଏହି ଜଗତ ମଧ୍ୟରେ ନିଜକୁ ହଜାଇ ଦେଉ। ଆମ୍ଭମାନଙ୍କ ମଧ୍ୟରୁ ଅନେକ ଏହିପରି ପରିସ୍ଥିତିରେ ଈଶ୍ୱରଙ୍କ ନିକଟରେ ମଧ୍ୟ କ୍ରନ୍ଦନ ଓ ବିଳାପ କରିଥାନ୍ତି ଓ ଈଶ୍ୱରଙ୍କ ଉପରେ ନିର୍ଭର କରିଥାନ୍ତି। ଲକ୍ଷ୍ୟ କରନ୍ତୁ, ଈଶ୍ୱର ଆୟୁବଙ୍କଠାରୁ ସମସ୍ତ ଧନ ସମ୍ପଦକୁ ନେଇଯିବା ନିମନ୍ତେ ଶୈତାନଙ୍କୁ ଅନୁମତି ଦିଅନ୍ତି। ବିଶ୍ୱାସ କରନ୍ତୁ, ଶୈତାନ ଚାହିଁଲେ ଆମମାନଙ୍କୁ ବିନାଶ କରିପାରିବ। ସେ ଉଭୟ ଈଶ୍ୱର ଓ ଆୟୁବଙ୍କର ଅପବାଦ କରିଅଛି ଓ ଦେଖାଇଦେବାକୁ ଚାହେଁ ଯେ ଈଶ୍ୱର କେବଳ ନିଜେ ନିଜ ନିମନ୍ତେ ସେବା ପାଇବାକୁ ବା ପ୍ରେମ ପାଇବାକୁ ଯୋଗ୍ୟ ନୁହନ୍ତି, ମାତ୍ର ସେ ଆୟୁବଙ୍କୁ ନିଶ୍ଚିତ ଭାବେ ସେବା ଓ ପ୍ରେମ ଦେବା ଉଚିତ, ଯେପରି ସେ ତାହାଙ୍କୁ ପ୍ରେମ କରିବାକୁ ପାରନ୍ତି। କାରଣ ଶୟତାନ ଈଶ୍ୱରଙ୍କର ଓ ମନୁଷ୍ୟର ଶତ୍ରୁ ଅଟେ। ସେ ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ଶତ୍ରୁତା ଆଣିଦିଏ, ଯେପରି ମନୁଷ୍ୟ ଈଶ୍ୱରଙ୍କୁ ଅସ୍ୱୀକାର କରି ଶୟତାନର ସେବା କରେ। ଆସନ୍ତୁ ବର୍ତ୍ତମାନ ସେହି ଉଷ ଦେଶକୁ ଫେରିଯିବା। ସେହି ଉଷ ଦେଶରେ ଥିବା ଆୟୁବଙ୍କର ପରିବାର ପ୍ରତି ଟିକେ ଲକ୍ଷ୍ୟ କରିବା। ପ୍ରଥମ ପର୍ବର 13 ପଦରେ ଏହିପରି ଲେଖା ଅଛି, ଅନନ୍ତର ଦିନକରେ ତାର ପୁତ୍ର ଓ କନ୍ୟାଗଣ ଆପଣାମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ। ଆୟୁବଙ୍କର ସନ୍ତାନମାନେ ଭୋଜନ ଓ ଦ୍ରାକ୍ଷାରସ ପାନ କରିବାରେ ବ୍ୟସ୍ତ ଥିଲେ। ସେମାନେ ଜଣେ ଭାଇର ଗୃହରୁ ଆଉ ଜଣେ ଭାଇର ଗୃହକୁ ଯାଇ ଏହିପରି ଭାବେ ଭୋଜନ ପାନରେ ସମୟ ଅତିବାହିତ କରୁଥିଲେ ଓ ଏହିପରି ଭାବେ ପ୍ରତ୍ୟେକ ଦିନ ସେମାନେ ଭୋଜିର ଆୟୋଜନ କରୁଥିଲେ। ସେମାନେ ପ୍ରକୃତରେ କେବଳ ଏହିପରି ଭାବରେ ସମୟ ଅତିବାହିତ କରୁଥିଲେ। 14 ଓ 15 ପଦରେ ଲେଖା ଅଛି, ଏପରି ସମୟରେ ଆୟୁବ ନିକଟକୁ ଏକ ଦୂତ ଆସି କହିଲା, ବଳଦମାନେ ହଳ ବୁଲାଉଥିଲେ ଓ ସେମାନଙ୍କ ନିକଟରେ ଗର୍ଦ୍ଧବୀମାନେ ଚରୁଥିଲେ, ଏଥିମଧ୍ୟରେ ସିବାୟମାନେ ଆକ୍ରମଣ କରି ସେମାନଙ୍କୁ ନେଇଗଲେ, ଆହୁରି ସେମାନେ ଖଡ୍ଗଧାରରେ ଦାସମାନଙ୍କୁ ବଦ୍ଧ କଲେ, ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ଆୟୁବ ଏପର୍ଯ୍ୟନ୍ତ ଏକ ସୁନ୍ଦର ଜୀବନ ଅତିବାହିତ କରିଆସୁଥିଲେ, ଏକ ସୁଖର ଜୀବନ ଅତିବାହିତ କରିଆସୁଥିଲେ। ତାହାଙ୍କର କୌଣସି ବିଷୟରେ ଅଭାବ ନଥିଲା। ତାଙ୍କ ପରିବାର ଅତି ଆମୋଦ ପ୍ରମୋଦରେ କାଳକ୍ଷେପଣ କରୁଥିଲେ, ଆଉ ବର୍ତ୍ତମାନ ହଠାତ୍ ତାଙ୍କ ପରିବାର ପ୍ରତି ଅମଙ୍ଗଳ ଘଟିବାକୁ ଯାଉଅଛି। ସେ ଜାଣିନଥିଲେ ଯେ ତାହାଙ୍କର ଏହିପରି ଶତ୍ରୁମାନେ ଅଛନ୍ତି। ମାତ୍ର ବର୍ତ୍ତମାନ ସେହି ସିବାୟମାନେ ଆସି ତାହାଙ୍କର ପଶୁଗୁଡ଼ିକୁ ନେଇଯାଉଛନ୍ତି, ଆଉ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଏହିପରି ଦୁର୍ଘଟଣା ତାହାଙ୍କ ପ୍ରତି ଓ ତାହାଙ୍କର ପରିବାର ପ୍ରତି ଘଟିବାକୁ ଯାଉଅଛି। କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସେ ନିଜର ସମସ୍ତ ଭାଇ ବନ୍ଧୁ ସାଙ୍ଗସାଥି କୁଟୁମ୍ବମାନଙ୍କୁ ନେଇକରି ଆସେ। 16 ପଦରେ ଲେଖା ଅଛି, ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, ଆକାଶରୁ ପରମେଶ୍ୱରଙ୍କର ଅଗ୍ନି ପଡ଼ି ମେଷପଲ ଓ ଦାସମାନଙ୍କୁ ଦଗ୍ଧ କରି ଗ୍ରାସ କରିଅଛି, ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ଲକ୍ଷ୍ୟ କରନ୍ତୁ, ଲେଖା ଅଛି ପରମେଶ୍ୱରଙ୍କ ଅଗ୍ନି। ତାହିଁ ହେଉଛି ଏକ କୌତୂହଳର ବିଷୟ, କାରଣ ଯଦି କିଛି ବିନଷ୍ଟ ହୁଏ ଆମେ ସଦାସର୍ବଦା ଈଶ୍ୱରଙ୍କୁ ଦାୟୀ କରିଥାଉ। ସେମାନେ ସେହି ସମୟରେ ମଧ୍ୟ ସେହିପରି କହୁଥିଲେ, କିନ୍ତୁ ସେ କାହିଁକି କହିଲା ନାହିଁ ଶୟତାନର ଅଗ୍ନି? ଏହା କିଏ କଲା? ଶୟତାନ କାହିଁକି ଏହା କଲା? କାରଣ ମନୁଷ୍ୟ ସଦାସର୍ବଦା ସବୁ ପ୍ରକାରର ଅନିଷ୍ଟ ନିମନ୍ତେ ଈଶ୍ୱରଙ୍କୁ ଦାୟୀ କରେ। 17 ପଦରେ ଲେଖା ଅଛି, ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, କଲଦୀୟମାନେ ତିନି ଦଳ ହୋଇ ଉଷ୍ଟ୍ରପଲ ଆକ୍ରମଣ କରି ସେମାନଙ୍କୁ ନେଇଗଲେ, ଆହୁରି ଖଡ୍ଗଧାରରେ ଦାସମାନଙ୍କୁ ବଧ କଲେ। ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ଦେଖନ୍ତୁ, ଆଇବଙ୍କର ପ୍ରକୃତିରେ ଅନେକ ପଶୁପଲ ଥିଲେ, ମାତ୍ର ସମସ୍ତ କିଛି ଚାଲିଗଲା, ସବୁକିଛି ଶତ୍ରୁମାନେ ନେଇ ଚାଲିଗଲେ, ଆଉ କିଛି ହିଁ ଅବଶିଷ୍ଟ ରହିଲା ନାହିଁ। କାରଣ ଦୁଃଖ ଯେତେବେଳେ ଆସେ ବା ବିପତ୍ତି ଯେତେବେଳେ ଆସେ, ସେତେବେଳେ ଚାରିଆଡ଼ୁ ଘେରି ଆସେ। ଆଇବଙ୍କର ସବୁକିଛି ଥିଲା, ମାତ୍ର ବର୍ତ୍ତମାନ ଆଉ କିଛି ନାହିଁ। ଦେଖନ୍ତୁ 18-19 ପଦରେ ଲେଖା ଅଛି, ସେ କହିବା ବେଳେ ଆଉ ଜଣେ ମଧ୍ୟ ଆସି କହିଲା, ଆପଣଙ୍କ ପୁତ୍ର ଓ କନ୍ୟାଗଣ ସେମାନଙ୍କ ଜ୍ୟେଷ୍ଠ ଭ୍ରାତାର ଗୃହରେ ଭୋଜନ ଓ ଦ୍ରାକ୍ଷାରସ ପାନ କରୁଥିଲେ, ଏଥିମଧ୍ୟରେ ଦେଖନ୍ତୁ ପ୍ରାନ୍ତର ଆଡ଼ୁ ପ୍ରବଳ ବାୟୁ ଆସି ଗୃହର ଚାରିକୋଣରେ ଲାଗନ୍ତେ, ତାହା ଯୁବାମାନଙ୍କ ଉପରେ ପଡ଼ିଲା, ତହିଁରେ ସେମାନେ ମଲେ। ପୁଣି ଆପଣଙ୍କୁ ସମ୍ବାଦ ଦେବା ପାଇଁ କେବଳ ମୁଁ ଏକା ରକ୍ଷା ପାଇଅଛି। ଏହା ଦୁଃଖର ସୀମା ଅତିକ୍ରମ କରିଗଲା। ଏହା ଜଣେ ମନୁଷ୍ୟର ସହିବାର ସୀମା ଅତିକ୍ରମ କରିଗଲା। ତାଙ୍କର ସମସ୍ତ ସନ୍ତାନମାନେ ମଲେ। ଏହାଠାରୁ ବଳି ଆଉ ଅଧିକ ଦୁଃଖ କ'ଣ ଥାଇପାରେ? ଏପରି ପରିସ୍ଥିତି ଯଦି ଆପଣଙ୍କ ଜୀବନରେ ଆସେ, ତାହେଲେ ଆପଣ ବା ମୁଁ ଆମେ କ'ଣ କରିବା? ଆମେ ନିଶ୍ଚିତ ଭାବେ ଈଶ୍ୱରଙ୍କୁ ଅସ୍ୱୀକାର କରି ପକାଇବା, ଆମେ ନିଶ୍ଚିତ ଭାବେ ଈଶ୍ୱରଙ୍କର ବଚସା କରିବା, ଈଶ୍ୱରଙ୍କ ପ୍ରତି ଅଭିମାନ କରିବା, ଈଶ୍ୱରଙ୍କୁ ଦୋଷାରୋପ କରିବା, ଆମେ କହିପକାଇବା ସତରେ କ'ଣ ଈଶ୍ୱର ଏତେ ଅନ୍ୟାୟକାରୀ, ଏତେ ନିର୍ଦ୍ଦୟ ଅଟନ୍ତି? କିନ୍ତୁ ତାହା ପ୍ରକୃତରେ ଠିକ୍ ନୁହେଁ। ଆମମାନେ ସଦାବେଳେ ଜାଣି ରଖିବା ଉଚିତ ଯେ ଈଶ୍ୱର ଆମମାନଙ୍କର ମଙ୍ଗଳକାରୀ। ତେବେ ଲକ୍ଷ୍ୟ କରନ୍ତୁ, ଆୟୁବ କ'ଣ କରନ୍ତି? 20-22 ପଦରେ ଲେଖା ଅଛି, ସେତେବେଳେ ଆୟୁବ ଉଠି ଆପଣ ବସ୍ତ୍ର ଚିରିଲା ଓ ଆପଣ ମସ୍ତକ ମୁଣ୍ଡନ କଲା ଓ ଭୂମିରେ ପଡ଼ି ପ୍ରଣାମ କଲା। ଆଉ ସେ କହିଲା, ମୁଁ ମାତାର ଗର୍ଭରୁ ଉଲ୍ଲଙ୍ଘ ଆସିଅଛି ଓ ମୁଁ ଉଲ୍ଲଙ୍ଘ ହୋଇ ସେଠାକୁ ଫେରିଯିବି। ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି, ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ଏହିସବୁରେ ଆଇବ ପାପ କଲା ନାହିଁ ଅବା ପରମେଶ୍ୱରଙ୍କ ଉପରେ ଅବିବେଚନାର ଦୋଷାରୋପ କଲା ନାହିଁ। ଲକ୍ଷ୍ୟ କରନ୍ତୁ, ଆଇବଙ୍କର ସାକ୍ଷ୍ୟମର ଜୀବନ। ଆପଣ ଓ ମୁଁ ଆମେ ଏହି ଜଗତକୁ କିଛି ଆଣିନାହୁଁ କି ଏହି ଜଗତରୁ କିଛି ନେଇଯାଇପାରିବା ନାହିଁ। ଆମମାନଙ୍କର ସବୁକିଛି ଏହି ଜଗତରେ ହିଁ ପଡ଼ି ରହିବ। ଆମମାନଙ୍କର ଘର ଦ୍ୱାର, ଟଙ୍କା ପଇସା, ଜମି ବାଡ଼ି, ଧନ ସମ୍ପତ୍ତି ସବୁକିଛି ଏହି ଜଗତରେ ପଡ଼ି ରହିବ। କାରଣ ଯଦି ପ୍ରକୃତରେ ଆମେ ଚିନ୍ତା କରିବା, ଏହି ସମସ୍ତ ଆମମାନଙ୍କର ନୁହେଁ, ପ୍ରଭୁ ଦେଇଥାନ୍ତି ଓ ପ୍ରଭୁ ନେଇଯାଆନ୍ତି। ଆୟୁବ ଏହି ସମସ୍ତ ବିଷୟ ନିମନ୍ତେ ଈଶ୍ୱରଙ୍କୁ ଦୋଷାରୋପ କଲେ ନାହିଁ, ମାତ୍ର ଈଶ୍ୱରଙ୍କ ନିକଟରେ ନତମସ୍ତକ ହୋଇ ତାହାଙ୍କର ଇଚ୍ଛାକୁ ଗ୍ରହଣ କରିନେଲେ। ଆଉ ସେ କହିଲେ, ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇଅଛନ୍ତି, ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ଆପଣ ମୁଁ ଆମେ ସେ ପ୍ରକାର କହିପାରିବା କି ଯଦି ଆଇବଙ୍କ ପରି ଆମମାନଙ୍କ ଜୀବନ ପାଇଁ ଘଟେ? ଏହା ଭାରି କଷ୍ଟକର, ଏହା ଏତେ ସହଜ ବିଷୟ ନୁହେଁ। ମୋର ପ୍ରିୟ ବନ୍ଧୁ, ଆପଣଙ୍କର ଯାହା ସବୁ ଅଛି ତାହା ପ୍ରଭୁ ଆପଣଙ୍କୁ ଦେଇଅଛନ୍ତି। ସେ ଯଦି ଚାହିଁବେ ତାହେଲେ ସେ ସେହି ସମସ୍ତ ଆପଣଙ୍କଠାରୁ ନେଇଯାଇପାରନ୍ତି। ସେ ଆପଣଙ୍କୁ ମୋତେ ଯେଉଁସବୁ ବିଷୟ ଦେଇଅଛନ୍ତି ସେହି ସମସ୍ତ ବିଷୟକୁ ଆମେ କିପରି ଭାବେ ବ୍ୟବହାର କରୁଅଛୁ ତଦନୁଯାୟୀ ସେ ଆମମାନଙ୍କୁ ଉତ୍ତରଦାୟୀ କରାଇବେ। ଈଶ୍ୱର ଆମମାନଙ୍କୁ ପଚାରିବାକୁ ଯାଉଅଛନ୍ତି ସେ ଦେଇଥିବା ସମସ୍ତ ଭୌତିକ ବିଷୟ ସବୁକୁ ଆମମାନେ କିପରି ବ୍ୟବହାର କରୁଅଛୁ। ଯାହାସବୁ ଏହି ଜଗତରେ ଅଛି ତାହାସବୁ ତାହାଙ୍କର ଓ ଆମେ କେବଳ ତାହା ବ୍ୟବହାର କରୁଅଛୁ। ଯେତେବେଳେ ଆମେ ଏହି ଜଗତ ପରିତ୍ୟାଗ କରିବା ସେତେବେଳେ ଆମେ ସେହିସବୁ ଆମମାନଙ୍କ ସହିତରେ ନେଇଯାଇପାରିବା ନାହିଁ। ଆଇବ ତାହା ବୁଝିପାରିଥିଲେ ଓ ସେ ତାହାଙ୍କର ବିଶ୍ୱାସକୁ ହରେଇ ବସିଲେ ନାହିଁ, ସେ ତଥାପି ଈଶ୍ୱରଙ୍କୁ ଧରି ରହିଲେ। ଲେଖା ଅଛି, ଏହିସବୁରେ ଆଇବ ପାପ କଲା ନାହିଁ ଅବା ପରମେଶ୍ୱରଙ୍କ ଉପରେ ଅବିବେଚନାର ଦୋଷାରୋପ କଲା ନାହିଁ। ଚିନ୍ତା କରନ୍ତୁ, ଯଦି ଆଇବଙ୍କ ସ୍ଥାନରେ ଆପଣ ଓ ମୁଁ ଥାନ୍ତୁ ତାହେଲେ ଆମେ କ'ଣ କରିଥାନ୍ତୁ? ହଁ, ଆଇବ ଆମମାନଙ୍କ ପରି ଜଣେ ସାଧାରଣ ମନୁଷ୍ୟ ଥିଲେ, ମାତ୍ର ସେ ଈଶ୍ୱରଙ୍କୁ ଜାଣିଥିଲେ। ପ୍ରିୟ ବନ୍ଧୁ, ମନୁଷ୍ୟ ଈଶ୍ୱରଙ୍କୁ ଜାଣିବା ଓ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରିବା ସବୁଠାରୁ ବଡ଼ ବିଷୟ। ମନୁଷ୍ୟ ଜୀବନରେ ପରୀକ୍ଷା ଆସିପାରେ, ମାତ୍ର ଯେଉଁ ମନୁଷ୍ୟ ଈଶ୍ୱରଙ୍କ ଉପରେ ନିର୍ଭର ହୋଇଥାଏ ସେ କେବେ ହେଲେ ପତିତ ହେବ ନାହିଁ, ମାତ୍ର ବିଜୟୀ ହେବ। ଶୈତାନ ହାର ମାନିବ ଓ ସେ ପରାଜିତ ହେବ। ତେଣୁ ଆସୁ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଆଇବଙ୍କ ପରି ଈଶ୍ୱରଙ୍କ ଉପରେ ନିର୍ଭର କରି ଓ ତାହାଙ୍କ ଇଚ୍ଛାକୁ ମାନିନେଇ ତାହାଙ୍କ ନିମନ୍ତେ ସାକ୍ଷୀ ହେଉ, ତାହେଲେ ଏହି ଜଗତରେ ଆମେ ପରାଜିତ ହେବା ନାହିଁ, ମାତ୍ର ଜୟଯୁକ୍ତ ହେବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
জয় যে পাই শ্রেষ্ঠতে জয় হি পাইবা শ্রেষ্ঠ যে জয় যে পাই শ্রেষ্ঠতে জয় হি পাইবা শ্রেষ্ঠ যে
ত্যাগ করি। প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଓ କେଉଁ ବିଷୟଟି ଆପଣଙ୍କ ହୃଦୟକୁ ଅଧିକ ସ୍ପର୍ଶ କରିଛି ତାହା ଲେଖି ଜଣାଇଲେ ଆମେ ବିଶେଷ ଉପକୃତ ହେବୁ। ଯଦି କିଛି ପ୍ରଶ୍ନ ବା ସନ୍ଦେହ ଥାଏ ତାହା ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଆମକୁ ଜଣାନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 75100,
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 75100,
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odiattv@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ, ନମସ୍କାର।
ମରଣ ଜୟଙ୍କୁ ପ୍ରେମ କର, ବିନିୟମ ପରି ନ କର ଶୋକ, ନ ଡରି ଲଢି ତେ କର ଖ, ଜୟ ଯେ ପାଇ ଶ୍ରେଷ୍ଠ ସେ, ଜୟ ଜୟ ହାଲେଲୁୟା, ଜୟ ଯେ ପାଇ ଶ୍ରେଷ୍ଠ ସେ, ଜୟ ଜୟ ହାଲେଲୁୟା, ଜୟ ଯେ ପାଇ ଶ୍ରେଷ୍ଠ ସେ, ଜୟ ହି ପାଇବା ଶ୍ରେଷ୍ଠ ଯେ, ଜୟ ଯେ ପାଇ ଶ୍ରେଷ୍ଠ ସେ, ଜୟ ହି ପାଇବା ଶ୍ରେଷ୍ଠ ଯେ। ଜିଜେ ବଲ ପରି ନ ସହୁଅନା, ରୋଗ ସଚାରେ ପଡ଼ନା, ଯୀଶୁଙ୍କର ରକ୍ତେ ଶୁଚି ହୁଅ, ତେବେ ଯାଇ ପାଇବ ମହାନନ୍ଦ, ଜୟ ଯେ ପାଇ ଶ୍ରେଷ୍ଠ ସେ,
জয় জয় হালেলুয়া জয় জে পায়।